ଭକ୍ତ କବି ଶ୍ରୀ ଜୟଦେବ ଓଡ଼ିଶାର ପୁରୀ ଜିଲ୍ଲା ଅନ୍ତର୍ଗତ ପ୍ରାଚୀ ନଦୀର ତଟବର୍ତ୍ତୀ ପ୍ରଖ୍ୟାତ କେନ୍ଦୁବିଲୁଅ ଗ୍ରାମରେ ପିତା ଭୋଜଦେବ ଓ ମାତା ରାଧାଦେବୀଙ୍କ କୋଳମଣ୍ଡନ କରି ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଜନ୍ମଗ୍ରହଣ କରିଥିଲେ ଭକ୍ତକବି ଶ୍ରୀ ଜୟଦେବ। ଶ୍ରୀ ଜୟଦେବ ହେଉଛନ୍ତି ଅଖିଳ ବ୍ରହ୍ମାଣ୍ଡନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଜଣେ ପରମ ଭକ୍ତ। ଶ୍ରୀ ଜୟଦେବ ଗଙ୍ଗବଂଶୀ ରାଜା ଚୋଡ଼ଗଙ୍ଗଦେବଙ୍କର ସମସାମୟିକ। ଚୋଡ଼ଗଙ୍ଗଦେବଙ୍କ ରାଜତ୍ୱ ସମୟ 1076-1147 ଖ୍ରୀଷ୍ଟାବ୍ଦ, ଏଣୁ ଶ୍ରୀ ଜୟଦେବଙ୍କ ଆବିର୍ଭାବ କାଳ ଦ୍ୱାଦଶ ଶତାବ୍ଦୀ ବୋଲି ଐତିହାସିକମାନେ ମତ ଦିଅନ୍ତି। ଏକଦା ଜୟଦେବ ଶ୍ରୀକ୍ଷେତ୍ରରେ ଗୋଟିଏ ବୃକ୍ଷ ତଳେ ବସି ଭଜନ କରୁଥିବା ସମୟରେ ଦେବଶର୍ମା ନାମକ ଜଣେ ବ୍ରାହ୍ମଣ ତାଙ୍କର କନ୍ୟା ପଦ୍ମାବତୀଙ୍କୁ ଆଣି ତାଙ୍କୁ ସମର୍ପଣ କରିଥିଲେ। ଏହା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଆଦେଶ ବୋଲି ଜାଣି ସେ ପଦ୍ମାବତୀଙ୍କୁ ପତ୍ନୀ ରୂପରେ ସ୍ୱୀକାର କରିଥିଲେ। ଶ୍ରୀ ଜୟଦେବଙ୍କ ପରି ଜଣେ ପ୍ରଚଣ୍ଡ ପ୍ରତିଭାବାନ କବି ସମଗ୍ର ବିଶ୍ୱରେ ବିରଳ। କେବଳ ସେ ଯେ ଦିବ୍ୟ କବି ପ୍ରତିଭା ଓ ସଙ୍ଗୀତ ବିଦ୍ୟାରେ ପାରଦର୍ଶୀ ଥିଲେ ତାହା ନୁହେଁ, ତାଙ୍କର ସହଧର୍ମିଣୀ ପଦ୍ମାବତୀ ମଧ୍ୟ ଥିଲେ ବୁଦ୍ଧିମତୀ, ସଙ୍ଗୀତ ଓ ନୃତ୍ୟ ବିଦ୍ୟାରେ ପାରଙ୍ଗତା। ଶ୍ରୀକ୍ଷେତ୍ରରେ ଏହି ବଣିକାଞ୍ଚନ ସଂଯୋଗ ଘଟିଥିଲା। ତାଙ୍କ ରଚିତ ଅମର କାବ୍ୟ ଗୀତଗୋବିନ୍ଦ ସାରା ବିଶ୍ୱରେ ଏକ ଶ୍ରେଷ୍ଠ କାବ୍ୟ ରୂପେ ମାନ୍ୟତା ଲାଭ କରିଛି। ଏହି କାବ୍ୟରେ ସମୁଦାୟ 12 ସ୍ୱର୍ଗ ରହିଛି। ଗୀତ ଗୋବିନ୍ଦରେ କାନ୍ତ କୋମଳ ତଥା ମଧୁର ପଦାବଳୀଯୁକ୍ତ ବହୁ ରସ ସମାଶ୍ରିତ ରଚନା ଥିବାରୁ ସନ୍ଦର୍ଭ ସୁଧି ରୂପକ ଚମତ୍କାରିତା ପରିଲକ୍ଷିତ ହୋଇଥାଏ। ମହାକବି ଶ୍ରୀ ଜୟଦେବ କାବ୍ୟାରମ୍ଭରେ ଲେଖିଛନ୍ତି, ଯଦି ହରିସ୍ମରଣୀ ସରସଂ ମନ ଯଦି ବିଳାସ କଳାସୁ କୁତୁହଳମ୍ ମଧୁର କୋମଳ କାନ୍ତ ପଦାବଳୀ ସ୍ୱର୍ଣ୍ଣୁ ତଦା ଜୟଦେବ ସରସ୍ୱତୀ। ଅର୍ଥାତ୍, ହେ ରସଜ୍ଞ ଭକ୍ତଗଣ, ଯଦି ଶ୍ରୀହରିଙ୍କ ସ୍ମରଣରେ ତୁମ ମନ ରସାଣିତ ହୋଇଛି, ଯଦି ବିଳାସ କଳା ଅର୍ଥାତ୍ ନୃତ୍ୟ ଗୀତ ଆଦି କଳାବିଦ୍ୟା ପ୍ରତି ତୁମ ମନରେ କୌତୂହଳ ଜାତ ହୋଇଛି, ତେବେ ସ୍ମୃତି ସୁଖକର ମଧୁର କୋମଳ ତଥା ସୁନ୍ଦର ପଦାବଳୀ ଦ୍ୱାରା ରଚିତ ଜୟଦେବଙ୍କ ବାଣୀ ଗୀତଗୋବିନ୍ଦ କାବ୍ୟକୁ ଶ୍ରବଣ କର। ଶ୍ରୀ ଜୟଦେବ ନିମ୍ବାର୍କ ପନ୍ଥୀ ଥିବାରୁ ତାଙ୍କର ଗୀତଗୋବିନ୍ଦରେ ନିମ୍ବାର୍କଙ୍କର ଭାବଧାରା ପ୍ରକଟିତ ହୋଇଛି। ସେ ଶ୍ରୀକୃଷ୍ଣଙ୍କୁ ପରମବ୍ରହ୍ମ ଭାବରେ ସ୍ୱୀକାର କରି ତାଙ୍କୁ ଅବତାରୀ ଭାବରେ ଗ୍ରହଣ କରିଛନ୍ତି। ରାଧାକୃଷ୍ଣଙ୍କର ଯୁଗଳ ଲୀଳା ତାଙ୍କ ଚକ୍ଷୁ ସମ୍ମୁଖରେ ଭାସି ଉଠିବାରୁ ସେହି ଲୀଳାକୁ ଏକ ଚିରନ୍ତନ ଲୀଳା ଭାବରେ ସେ ବର୍ଣ୍ଣନା କରିଛନ୍ତି। ଗୀତଗୋବିନ୍ଦର ପ୍ରଥମ ସ୍ୱର୍ଗରେ କବି ଜୟଦେବ ପ୍ରଥମେ କଥାବସ୍ତୁ ଆରମ୍ଭ କରି ନିଜର ଇଷ୍ଟଦେବ ଶ୍ରୀ ଜଗନ୍ନାଥଙ୍କୁ ଦଶାବତାର ସ୍ତୋତ୍ରରେ ବର୍ଣ୍ଣନା କରିଅଛନ୍ତି। କବି ଜୟଦେବଙ୍କ ରଚିତ ଗୀତଗୋବିନ୍ଦ ଦଶାବତାର ସ୍ତୋତ୍ରର ଜଗଦୀଶ ହେଉଛନ୍ତି ଦାରୁ ବ୍ରହ୍ମ ଶ୍ରୀ ଜଗନ୍ନାଥ ମହାପ୍ରଭୁ। ସେ ଅବତାରୀ ପୁରୁଷ, ସେ ଜ୍ଞାନୀର ବ୍ରହ୍ମ, ଯୋଗୀର ପରମେଶ୍ୱର ଓ ଭକ୍ତର ଭଗବାନ। ଶ୍ରୀକୃଷ୍ଣ ଓ ଜଗନ୍ନାଥଙ୍କର ଅଭେଦତ୍ୱ କଳ୍ପନା କରିଛନ୍ତି କବି ଜୟଦେବ। ତେଣୁ ସେ ବ୍ୟକ୍ତ କରିଛନ୍ତି, ସେହି ଶ୍ରୀକୃଷ୍ଣ ଏକମାତ୍ର ବ୍ରହ୍ମ, ଆବଶ୍ୟକତା ଅନୁସାରେ ମୀନ, କଚ୍ଛପ, ବରାହ, ନରସିଂହ, ବାମନ, ପରଶୁରାମ, ଶ୍ରୀରାମ, ବଳରାମ, ବୁଦ୍ଧ ଓ କଳ୍କି ରୂପ ଧାରଣ କରନ୍ତି। ଶ୍ରୀ ଗୀତଗୋବିନ୍ଦ କାବ୍ୟରେ କବି ଜୟଦେବ ଅପ୍ରାକୃତ ପ୍ରେମମୂର୍ତ୍ତି ଶ୍ରୀ ରାଧାକୃଷ୍ଣଙ୍କର ବିରହ ମିଳନର ଚିତ୍ରଣ କରି ଆତ୍ମବିଭୋର ହୋଇଅଛନ୍ତି। ଭଗବାନ ଶ୍ରୀକୃଷ୍ଣଙ୍କର ଶ୍ରୀରାଧାଙ୍କ ସହିତ ଅଲୌକିକ ଲୀଳା ତାଙ୍କ କାବ୍ୟର ଛତ୍ରେ ଛତ୍ରେ ଅପୂର୍ବ ଶୈଳୀରେ ମନୋରମ ପଦବିନ୍ୟାସରେ ରୂପାୟିତ ହୋଇଛି, ଯାହାକି କାଳ କାଳ ଧରି ବିଦଗ୍ଧ ପାଠକମାନଙ୍କ ମଧ୍ୟରେ ଯଥେଷ୍ଟ ଆଦୃତି ଲାଭ କରିଛି। ତାଙ୍କ ରଚନାରେ ସେ ଦଶା କୃତିକୃତି ବୋଲି ଦର୍ଶାଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଭକ୍ତିରେ ବନ୍ଦନ କରି ଜୟ ଜଗଦୀଶ ହରେ ବୋଲି ସମ୍ବୋଧନ କରିଛନ୍ତି। ଶ୍ରୀ ଗୀତଗୋବିନ୍ଦର ରସାଣିତ ଲାଳିତ୍ୟପୂର୍ଣ୍ଣ ପଦାବଳୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଅତ୍ୟଧିକ ଆକର୍ଷିତ କରିପାରିଛି। ସେଥିପାଇଁ ମହାପ୍ରଭୁ ବଡ଼ସିଂହାର ବେଶ ସମୟରେ ଗୀତଗୋବିନ୍ଦ ଖଣ୍ଡୁଆ ପରିଧାନ କରି ଶାନ୍ତିରେ ଶୟନ କରିଥାନ୍ତି। ଶ୍ରୀ ନିମ୍ବାରକଙ୍କର ପ୍ରବର୍ତ୍ତିତ ମାର୍ଗକୁ ଅନୁସରଣ କରି ଶ୍ରୀ ରାଧାକୃଷ୍ଣଙ୍କର ଉପାସନାରେ ନିଜକୁ ନିୟୋଜିତ କରିବା ପୂର୍ବକ ଭକ୍ତ କବି ଶ୍ରୀ ଜୟଦେବ ଯେଉଁ ଗୀତଗୋବିନ୍ଦ କାବ୍ୟଟି ରଚନା କଲେ ତାହା ଏକ କାଳଜୟୀ କୃତି ଭାବରେ କୀର୍ତ୍ତିତ ହୋଇଛି।